ॐ नमो भगवते वासुदेवाय।
ॐ नमो भगवते वासुदेवाय।
श्रीमद् भागवतम द्वितीय स्कंध दशम अध्याय श्लोक 2। दशमस्य विशुद्ध्यर्थं विशुद्ध्यर्थं नवानां नवानां इह लक्षणं वर्णयन्ति महात्मानः अर्थिना चन्दसा दशमस्य विशुद्ध्यर्थं भवानां यलक्षणं वर्णयन्ति महात्मानः श्रुतेनार्थेन चन्दसा। दशमस्याभिशुद्धार्थं नवानां यः लक्षणं वर्णयन्ति महात्मानं तेनार्थेन चन्दसा। दशमस्याभिशुद्धार्थं नवानां यः लक्षणं वर्णयन्ति महात्मानं
दशमस्य विशुद्ध्यर्थं नवानां इह लक्षणं
वर्णयन्ति महात्मानः
तेनार्थेन चन्दसा।
विशुद्ध्यर्थं तत्त्वज्ञानलाभ विषये नवानां अन्य नौटि लक्षणर इह एहि श्रीमद्भागवतमरे ଲକ୍ଷଣ ଲକ୍ଷଣ ବର୍ଣ୍ଣୟନ୍ତି ସେମାନେ ବର୍ଣ୍ଣନା କରିଛନ୍ତି ମହାତ୍ମାନ ମହାତ୍ମାମାନ ଶ୍ରୁତେନ ବୈଦିକ ପ୍ରମାଣ ଦ୍ୱାରା ଅର୍ଥେନ ସାକ୍ଷାତ ବିଚାର ଦ୍ୱାରା ଚ କିମ୍ବା ମନ୍ଦସା ସଂକ୍ଷେପରେ ସୁଗନ୍ଧା ଶ୍ରୀଶ୍ରୀମଦ ଭକ୍ତିକାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଇଂରାଜୀରେ ଏବଂ ଶ୍ରୀ ଶ୍ରୀମଦ ଗୌରବୃନ୍ଦ ସ୍ୱାମୀ ମହାରାଜଙ୍କର ଓଡ଼ିଆରେ ଦଶମ ତତ୍ତ୍ୱର ଅର୍ଥାତ୍ ଅନ୍ତିମ ଆଶ୍ରୟର ବିଶୁଦ୍ଧ ଆଲୋଚନା ନିମିତ୍ତ ପୂର୍ବ ନଅଟି ଲକ୍ଷଣର ସ୍ୱରୂପ ମହାତ୍ମାଗଣ କୌଣସି କୌଣସି ସ୍ଥଳରେ ସ୍ତୁତି ଓ ଆଖ୍ୟାନ ସ୍ଥଳରେ ଏବଂ କୌଣସି କୌଣସି ସ୍ଥଳରେ ସାକ୍ଷାତ ବିଚାର ଦ୍ୱାରା ବର୍ଣ୍ଣନା କରିଛନ୍ତି। ତେଣୁ ମୁଁ ସର୍ବପ୍ରଥମେ ଆମର ଏଇ ସତ୍ସଙ୍ଗ କାର୍ଯ୍ୟକ୍ରମକୁ ଆମର ଗୌରବୃନ୍ଦ ସ୍ୱାମୀ ମହାରାଜର ସ୍ମୃତି ପରିଷଦ ତରଫରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ବ୍ୟବସ୍ଥା କରାଯାଇଛି। ତେଣୁ ଏଥିରେ ଯୋଗ ଦେଇଥିବା ବିଶେଷ ଭାବରେ ଆମର ମନ୍ଦିରର ପ୍ରେସିଡେଣ୍ଟ ଶ୍ରୀପା ଗୋପାଳନ ବାବୁ ଏବଂ ଅନ୍ୟ ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଆମେ ସ୍ୱାଗତ ଜଣାଉଛୁ। ଏଇ ଭାଗବତର ଦ୍ୱିତୀୟ ସ୍କନ୍ଦ ଏଇ ହେଉଛି ଦଶଟି ଅଧ୍ୟାୟ ଅଛନ୍ତି। ଅନ୍ତିମ ଅଧ୍ୟାୟ ହେଉଛି ଏଇଠି ଦଶମ ଅଧ୍ୟାୟ। ଏହି ଅଧ୍ୟାୟର ଶୀର୍ଷକ ହେଉଛି ଭାଗବତ ହେଉଛି ସମସ୍ତ ପ୍ରଶ୍ନର ଉତ୍ତର। ଭାଗବତରେ ସମସ୍ତ ପ୍ରଶ୍ନର ଉତ୍ତର ଆମେ ପାଇଯାଉ। ଯାହାର ଯେଉଁ ପ୍ରଶ୍ନ ଅଛି ଯେକୌଣସି ଯିଏ ଯେକୌଣସି ପ୍ରଶ୍ନ ପଚାରିବା କାହିଁକି ସେ ପ୍ରଶ୍ନର ଉତ୍ତର ଏଇ ଭାଗବତ ଆମେ ପାଇବା। କାହିଁକି ନା ଭାଗବତମ ହେଉଛନ୍ତି ବର୍ଣ୍ଣନା କରାଯାଉଛି ଭାଗବତମ ହେଉଛନ୍ତି ଅର୍ଥୋୟମ୍ ବ୍ରହ୍ମସୂତ୍ରାଣାମ। ବ୍ରହ୍ମସୂତ୍ର କହିଲେ ବେଦାନ୍ତ ସୂତ୍ର। ବେଦାନ୍ତର ଅର୍ଥ କ'ଣ? ବେଦ ଅର୍ଥ ହେଉଛି ଜ୍ଞାନ ଏବଂ ଅନ୍ତ ହେଉଛି ଶେଷ ହେଇଛି। ଯେଉଁଠି ଜ୍ଞାନ ଶେଷ ହେଇଛି ତାକୁ ବେଦାନ୍ତ ବୋଲି କୁହାଯାଉଛି। କିନ୍ତୁ ସମସ୍ତ ଜ୍ଞାନ ସେଥିରେ ପ୍ରଦାନ କରାଯାଇଛି। ତେଣୁ ଯେଉଁଠି ସମସ୍ତ ଜ୍ଞାନ ବେଦାନ୍ତର ସୂତ୍ର ବା ଭାଷ୍ୟ ହେଉଛନ୍ତି ସେମାନେ ଭାଗବତ ଭାଷ୍ୟମ୍ ବ୍ରହ୍ମସୂତ୍ରାଣ ଗୌଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଭାଗବତ ହେଉଛନ୍ତି ସେ ବେଦାନ୍ତର ଭାଷ୍ୟ। ତେଣୁ ବେଦାନ୍ତ ଯେତେବେଳେ ସମସ୍ତ ଜ୍ଞାନର ଅନ୍ତ ରଖାଯାଇଛି ସେଥିରେ ବର୍ଣ୍ଣନା କରାଯାଇଛି। ତେଣୁ ଭାଗବତରେ ସମସ୍ତ ପ୍ରଶ୍ନ ସମସ୍ତ ଜ୍ଞାନ ଏଥିରେ ଅଛନ୍ତି। ତେଣୁ ଯାହାର ଯେଉଁ ପ୍ରଶ୍ନ ଅଛି ସେ ପ୍ରଶ୍ନର ଉତ୍ତର ଆମେ ପାଇପାରିବା। କିନ୍ତୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯାହାର ଯେଉଁଭଳି ଭାବରେ ଯୋଗ୍ୟତା ସେ ଅନୁସାରେ ସେ ପ୍ରଶ୍ନର ଉତ୍ତର ଦେଇପାରିବ। ସମସ୍ତେ କିଛି ଜ୍ଞାନ ଅଛି କିନ୍ତୁ ସେ ଜ୍ଞାନଟା ସେ ପ୍ରଶ୍ନର ଉତ୍ତର କେଉଁଠି ଅଛି ତାର ସେତିକି ଯୋଗ୍ୟତା ଥିଲେ ସେ ପ୍ରଶ୍ନର ଉତ୍ତର ଦେଇପାରିବ। ଯେଉଁମାନେ ଆମର ରହିଛନ୍ତି ଯେଉଁମାନେ ଭକ୍ତମାନେ ମହାପ୍ରଭୁ କହିଛନ୍ତି ତିନି ପ୍ରକାର ଭକ୍ତ ଅଛନ୍ତି, କନିଷ୍ଠ ଭକ୍ତ, ମଧ୍ୟମ ଭକ୍ତ ଏବଂ ଉତ୍ତମ ଭକ୍ତ। ଯେଉଁମାନେ ମଧ୍ୟମ ଭକ୍ତ ସ୍ତରରେ ଅଛନ୍ତି ବା ତାଙ୍କଠୁ ଉଚ୍ଚ ସ୍ତରରେ ଅଛନ୍ତି ସେମାନେ ସବୁ ପ୍ରଶ୍ନର ଉତ୍ତର ଦେଇପାରିବେ, ଶାସ୍ତ୍ରରେ ଉଦ୍ଧାର କରି ସବୁ ପ୍ରଶ୍ନର ଉତ୍ତର ଦେଇପାରିବେ। କିନ୍ତୁ ଯେଉଁମାନେ କନିଷ୍ଠ ସ୍ତରରେ ଅଛନ୍ତି ସେମାନେ ସବୁ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ। କିନ୍ତୁ ସମସ୍ତ ଜ୍ଞାନ ଏଇ ଭାଗବତରେ ରହିଛନ୍ତି। ତେଣୁ ଏହି ଦଶମ ଅଧ୍ୟାୟ ଶୀର୍ଷକ ହେଉଛି ସମସ୍ତ ପ୍ରଶ୍ନର ଉତ୍ତର ଏଥିରେ ଦିଆଯାଇଛି। ତେଣୁ ଏ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଆମର ଗତ ରବିବାର ଯେଉଁ ଧବଳେଶ୍ୱର ପାଖରେ ଏଇ ଆଲୋଚନା ହେଇଛି ଶ୍ଳୋକଟି ଆମେ ସେପା ଆଦି ଆଦିପୁରୁଷକୁ ଏ ଶ୍ଳୋକଟି ଆଲୋଚନା କରିଛନ୍ତି। ତେଣୁ ଏ ଦ୍ୱିତୀୟ ଶ୍ଳୋକ ଏଇ ପ୍ରଥମ ଶ୍ଳୋକର ତା ସହିତ ସଂଯୋଗ ହେଇକରି ଅଛି। ଏଥିପାଇଁ କହୁଛି ଦଶମସ୍ୟ। ଦଶମସ୍ୟ କହିଲେ ଯେଉଁ ଦଶଟି ବିଷୟରେ ତା ପୂର୍ବ ବିଷୟରେ ବର୍ଣ୍ଣନା କରାଯାଇଛି ସେ ତାର ଯେଉଁ ଦଶମ ମାନେ ଭାଗବତମରେ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି ପ୍ରଥମ ଶ୍ଳୋକରେ ସେଟା ବର୍ଣ୍ଣନା କରାଯାଉଛି ଯେ ଅତ୍ର ସର୍ଗ ବିସର୍ଗସ୍ୟ ସ୍ଥାନ ପୋଷଣ ଉତୟ ମନ୍ୱନ୍ତର ବିଷମ କଥା ନିରୋଧ ମୁକ୍ତି ଏବଂ ଆଶ୍ରୟ। ଏଇ ଯେଉଁ ଦଶଟି ବିଷୟ ପ୍ରଥମ ଅଧ୍ୟାୟରେ କୁହାଗଲା ଏ ଯେଉଁ ଆଶ୍ରୟ ତତ୍ତ୍ୱ ସେ ଆଶ୍ରୟ ଦଶମସ୍ୟ ବିଶୁଦ୍ଧ ଇଏ ହେଉଛି ଦଶମ ଦଶମ ତତ୍ତ୍ୱ ହେଉଛି ଆଶ୍ରୟ। ସେଇ ଦଶମ ବିଷୟରେ ଦଶମ କହିଲେ ଆଶ୍ରୟ ତତ୍ତ୍ୱ ଯେଉଁ ରହିଛି ଆଶ୍ରୟ ହେଉଛି ବିଶୁଦ୍ଧ ଅର୍ଥମ ପୂର୍ଣ୍ଣ ଅର୍ଥ ଆଶ୍ରୟ ତତ୍ତ୍ୱରେ ସବୁକିଛି ଅଛନ୍ତି ତାହେଲେ ନବାନାମ ଇଏ ଲକ୍ଷଣ। ସେଇ ଦଶମ ତତ୍ତ୍ୱକୁ ଜାଣିବା ପାଇଁ ଦଶମ ତତ୍ତ୍ୱ ହେଉଛନ୍ତି ଭଗବାନଙ୍କର ଲୀଳା ସବୁ ରହିଛି। ଦଶମ ସ୍କନ୍ଧରେ ଯେଉଁ ସବୁ ବର୍ଣ୍ଣନା କରାଯାଇଛି ସେ ହେଉଛନ୍ତି ଆଶ୍ରୟ ଦଶମସ୍ୟ ବିଶୁଦ୍ଧାର୍ଥମ ନବାନାମୀୟ ଲକ୍ଷଣ। ଦଶମ ହେଉଛନ୍ତି ଆଶ୍ରୟ ତତ୍ତ୍ୱ ଯାହାକୁ ଆଶ୍ରୟ କରିକି ସମସ୍ତ ଏଇ ଯେଉଁ ଅନ୍ୟ ସବୁ ନଅଟି ବିଷୟ ରହିଛନ୍ତି ସେ ସମସ୍ତେ ସେଇ ଦଶମ ତତ୍ତ୍ୱକୁ ଆଶ୍ରୟ କରି ରହିଛନ୍ତି। ତେଣୁ ବର୍ଣ୍ଣୟନ୍ତି ଦଶମସ୍ୟ ବିଶୁଦ୍ଧାର୍ଥମ ନବାନାମୀୟ ଲକ୍ଷଣ ସେଇ ଦଶମ ତତ୍ତ୍ୱ ବିଷୟରେ ବା ଆଶ୍ରୟ ତତ୍ତ୍ୱ ବିଷୟରେ ଜାଣିବା ପାଇଁ ହେଲେ ଅନ୍ୟ ଯେଉଁ ନଅଟି ଲକ୍ଷଣ ରହିଛି, ସ୍ଥାନ ପୋଷଣ ସର୍ବ ବିସର୍ଗ ସ୍ଥାନ ପୋଷଣ ମୃତ୍ୟ ମନ୍ମତର ଈଶାନ କଥା, ଏଇ ଯେଉଁ ନଅଟି ତତ୍ତ୍ୱ ରହିଛି, ଏ ତତ୍ତ୍ୱ ହେଉଛି ଏଇ ଆଶ୍ରୟ ତତ୍ତ୍ୱକୁ ଆଶ୍ରୟ କରି ରହିଛନ୍ ଏଇସବୁ ବନ୍ୟନ୍ତି ମହାତ୍ମା ନାମ ଯେଉଁମାନେ ମହାତ୍ମା ମହାତ୍ମା କେଉଁମାନେ ମହାତ୍ମା ମାନେ ଯେଉଁ କୁହାଯାଇଛି ଯେଉଁମାନେ ଭାଗବତ ବର୍ଣ୍ଣନା କରାଯାଇଛି ସେମାନେ ହେଉଛନ୍ତି ସ ମହାତ୍ମା। ମହାତ୍ମା କିଏ? ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାନ ପ୍ରପଦତେ ବାସୁଦେବ ସରମିତି ସ ମହାତ୍ମା ସୁଦୁର୍ଲଭ। ମହାତ୍ମା ହେଉଛନ୍ତି ସିଏ, ସେ ଯିଏ ଜାଣିଛନ୍ତି ଯେ ଭଗବାନ ହେଉଛନ୍ତି ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ। ବହୁନାମ ଜନ୍ମ ନାମନ୍ତେ, ଏଇ ଜ୍ଞାନଟା ଯେଉଁମାନେ ପାଆନ୍ତି ଏଇଟା ପାଇବା ପାଇଁ ତ ବହୁତ ଜନ୍ମ ବିତି ଯାଇପାରେ, କିନ୍ତୁ ଯେଉଁମାନେ ଜାଣନ୍ତି ଯେ ବାସୁଦେବ ସରମିତି ଭଗବାନ, ବାସୁଦେବ ଭଗବାନ କହିଲେ କେତେ ଲୋକମାନେ ଜାଣୁନାହାନ୍ତି, କିନ୍ତୁ ଯେଉଁମାନେ ଜାଣୁଛନ୍ତି ଯେ ଭଗବାନ କହିଲେ ବାସୁଦେବ, ବସୁଦେବଙ୍କ ପୁତ୍ର ବାସୁଦେବ, ଏବଂ ସିଏ ହେଉଛନ୍ତି ସର୍ବଂ, ସବୁକିଛି ସେ, ସବୁକିଛି ହେଉଛନ୍ତି ସେ, ଭଗବାନ ହେଉଛନ୍ତି କହିଲେ ସବୁକିଛି, ଏବଂ ସିଏ ହେଉଛନ୍ତି ବାସୁଦେବ, ବାସୁଦେବ ସରମିତି ସ ମହାତ୍ମା, ସିଏ ହେଉଛନ୍ତି ମହାତ୍ମା, ଏବଂ ସ ମହାତ୍ମା ସୁଦୁର୍ଲଭ, ସେଭଳି ମହାତ୍ମା ବହୁତ ଦୁର୍ଲଭ, କାହିଁକି ବହୁତ ମହାତ୍ମା ଥାଇପାରନ୍ତି, ସେମାନେ କହିପାରନ୍ତି ଇଏ ଅନ୍ୟ ଜଣେ ବିଷ୍ଣୁ ହେଉଛନ୍ତି ସବୁକିଛିର ମୂଳ, କିଏ କହିବେ ବ୍ରହ୍ମା ହେଉଛନ୍ତି ସବୁକିଛିର ମୂଳ, କିଏ କହିବେ ଶିବଜୀ ହେଉଛନ୍ତି ସବୁକିଛିର ମୂଳ, କିଏ କହିବେ ଦୁର୍ଗା ସବୁକିଛିର, ଏଇଭଳି ଭାବରେ ବିଭିନ୍ନ ପ୍ରକାର ମହାତ୍ମା ଥାଇପାରନ୍ତି, କିନ୍ତୁ ଯେଉଁ ମହାତ୍ମା ଯେ କହିବେ ଯେ ବାସୁଦେବ ସର୍ବମିତି, ସବୁକିଛିର ମୂଳ, ସବୁକିଛି ହିଁ ହେଉଛନ୍ତି ବାସୁଦେବ, ସିଏ ହେଉଛନ୍ତି ମହାତ୍ମା, ଏବଂ ସ ମହାତ୍ମା ସୁଦୁର୍ଲଭ, ସେ ମହାତ୍ମା ହେଉଛନ୍ତି ବହୁତ ଦୁର୍ଲଭ। ପ୍ରକୃତରେ ମହାତ୍ମାଙ୍କର ସଂଜ୍ଞା ଭଗବାନ କରିଦେଇଛନ୍ତି, ମହାତ୍ମା କହିଲେ ଯେଉଁମାନେ ଏ ଭୌତିକ ଜଗତରେ ନୁହନ୍ତି, ମହାତ୍ମା ମନସ୍କୁ ମାଙ୍କ ପାଠ ଦୈବୀ ପ୍ରକୃତି ମାଶ୍ରିତା ଭଜନ୍ତି ଅନ୍ୟ ମନସ୍ ଜ୍ଞାତ ଭୂତାଦି ମଧ୍ୟ। ମହାତ୍ମା ମାନେ ହେଉଛନ୍ତି କିଏ ନା ଯେଉଁମାନେ ମହାତ୍ମା ମନସ୍କୁ ମାଙ୍କ ପାଠ ଦୈବୀ ପ୍ରକୃତି ମାଶ୍ରିତା, ସେମାନେ ଭଗବାନଙ୍କର ଯେଉଁ ଦୈବୀ ପ୍ରକୃତି ରହିଛି, ସାଧାରଣତଃ ଆମେ ସବୁ କୋଉ ପ୍ରକୃତିରେ ଆଶ୍ରୟ ରହିଛେ ନା ଆମେ ସବୁ ଭଗବାନଙ୍କର ଏଇ ମୋହିନୀ ପ୍ରକୃତି, ଯେଉଁଟାକ ସତ୍ଵ ରଜ ଏବଂ ତମ ଏଇ ତିନି ଗୁଣର ଦ୍ୱାରା ଯେଉଁ ପ୍ରକୃତି ରହିଛି ଏ ହେଉଛି ମୋହିନୀ ପ୍ରକୃତି, ଆ ଦ୍ୱାରା ସମସ୍ତେ ଆମେ ମୋହିତ ହେଇକି ରହିଛେ, କିନ୍ତୁ ଯେଉଁମାନେ ମହାତ୍ମା ସେମାନେ ଏଇ ଏଇ ତ୍ରିଗୁଣ ଭିତରେ ନଥାନ୍ତି, ସେମାନେ ତ୍ରିଗୁଣର ଉର୍ଦ୍ଧ୍ୱରେ ଯେଉଁ ରହିଛି ଭଗବାନଙ୍କର ଦୈବୀ ପ୍ରକୃତି ବା ସଚ୍ଚିଦାନନ୍ଦ ପ୍ରକୃତି, ସେଇ ସଚ୍ଚିଦାନନ୍ଦ ପ୍ରକୃତିର ଅଧୀନରେ ସେମାନେ ଥାନ୍ତି। ତେଣୁ ସେମାନେ ତାଙ୍କର ଆମେ ଲକ୍ଷଣ କେମିତି ଜାଣିବା ସେମାନେ ମହାତ୍ମା ବୋଲି ନା ଭଜନ୍ତି ଅଞ୍ଜନ ମନସ, ସେମାନେ ଭଗବାନଙ୍କର ଭଜନ କରନ୍ତି, ଜ୍ଞାତ ଭୂତାଦି ମଧ୍ୟ ସେମାନେ ଜାଣନ୍ତି ଏ ସବୁକିଛି ଆମେ ଯାହା ସବୁ ଦେଖୁଛେ ଏସବୁ ହେଉଛନ୍ତି ସେ ତାଙ୍କର ଠାରୁ ଭଗବାନଙ୍କଠାରୁ ଆସୁଛନ୍ତି, ଏବଂ ଭଗବାନ ହେଉଛନ୍ତି ଅବ୍ୟୟ, ସବୁକିଛି ଭଗବାନଙ୍କଠାରୁ ଆସିଲେ ଯେ ଭଗବାନ ଶେଷ ହେଇଗଲେ ତା ନୁହଁ, ସବୁକିଛି ଭଗବାନଙ୍କଠାରୁ ଆସିଲେ ମଧ୍ୟ ଭଗବାନ ସେଇଭଳି ଭାବେ ରହେ। ପୂର୍ଣ୍ଣମଦ ପୂର୍ଣ୍ଣମିଦମ୍ ପୂର୍ଣ୍ଣ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବ ଆବଶ୍ୟକ, ସିଏ ହେଉଛନ୍ତି ପୂର୍ଣ୍ଣ, ତାଙ୍କଠାରୁ ସବୁକିଛି ପୂର୍ଣ୍ଣ ଆସିଗଲେ ମଧ୍ୟ ସେ ଅନ୍ତିମରେ ମଧ୍ୟ ସେ ପୂର୍ଣ୍ଣ ହେଇକି ରହିବେ। ତେଣୁ ଭଗବାନଙ୍କର ଯେଉଁମାନେ ଅନନ୍ୟ ଭାବରେ ଭଜନ କରନ୍ତି ସେମାନଙ୍କୁ ଆମେ କହିବା ଭଗବାନଙ୍କର ମହାତ୍ମା, ସେମାନଙ୍କୁ ଭଗବାନ ଭକ୍ତ ଏବଂ ସେମାନେ ମହାତ୍ମା। ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଆମେ ଭାଗବତ ସମ୍ବନ୍ଧୀୟ ଜ୍ଞାନ ଯେଉଁମାନେ ମହାତ୍ମା ମାନେ ସେମାନେ ତତ୍ତ୍ୱ ଜାଣିଛନ୍ତି, ତତ୍ତ୍ୱ ଯେହେତୁ ସେମାନେ ତତ୍ତ୍ୱ ଜାଣିଛନ୍ତି ଆମେ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ଜାଣିବା ପାଇଁ ହେଲେ ଆମେ ସେଇ ମହାତ୍ମାଙ୍କର ଶରଣରେ ଗଲେ ଆମେ ତତ୍ତ୍ୱ ବି ଜାଣିପାରିବା। ଭଗବତର ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ଯେ ଜ୍ଞାନମ ଜ୍ଞାନୀନ ତତ୍ତ୍ୱଦର୍ଶିନ, ସେମାନେ ଯେଉଁମାନେ ତତ୍ତ୍ୱଦର୍ଶୀ ସେମାନଙ୍କ ପାଖକୁ ଯାଇକିରି ତଦ୍ବିଧି ଯେଉଁ ବିଧି ରହିଛି ସାଧୁଙ୍କ ପାଖକୁ ଯିବାର ଯେଉଁ ବିଧି ରହିଛି ସେଇ ବିଧି ଅନୁସାରେ ଯଦି ଆମେ ଯିବା ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ଏବଂ ତାଙ୍କୁ ସେବା ମାଧ୍ୟମରେ ଯଦି ସନ୍ତୁଷ୍ଟ କରିପାରିବା ତାହେଲେ ସେମାନେ ଉପଦେଖାନ୍ତି, ସେମାନେ ଦୀକ୍ଷା ପ୍ରଦାନ କରିବେ, ଏବଂ ଦୀକ୍ଷା କାଳରେ ସେମାନେ କ'ଣ ପ୍ରଦାନ କରିବେ ନା ଯେଉଁ ଜ୍ଞାନ ପ୍ରଦାନ କରିବେ ଯେଉଁ ଜ୍ଞାନ ହେଉଛି ତତ୍ତ୍ୱଦର୍ଶୀ, ତତ୍ତ୍ୱଶ୍ରୀ ଯେହେତୁ ସେମାନେ ତତ୍ତ୍ୱଦର୍ଶୀ ସେମାନେ ତତ୍ତ୍ୱକୁ ଦର୍ଶନ କରିଛନ୍ତି ତେଣୁ ସେମାନେ ତତ୍ତ୍ୱ ଜ୍ଞାନକୁ ପ୍ରଦାନ କରିବେ। ତେଣୁ ଏଠି କୁହାଯାଉଛି ବର୍ଣ୍ଣନ୍ତି ମହାତ୍ମା, ସେଇ ମହାତ୍ମାମାନେ ଏଇ ବିଶୁଦ୍ଧ ଅର୍ଥ ଯେଉଁ ରହିଛି ଦଶମ ଦଶମ ତତ୍ତ୍ୱ ଯେଉଁ ଆଶ୍ରୟ ତତ୍ତ୍ୱ ସେ ଆଶ୍ରଦତ୍ତକୁ ବର୍ଣ୍ଣନାନ୍ତି ମହାତ୍ମା ଶ୍ରୁତିନା ଥିନାଚାନ୍ଦ ସା ଶ୍ରୁତି ହିଁ କହିଲେ ବୈଦିକ ଶାସ୍ତ୍ରକୁ ଶ୍ରୁତି ବୋଲି କୁହାଯାଉଛି କାହିଁକି ନା ଯେହେତୁ ପୂର୍ବକାଳରେ ସତ୍ୟ ମାନେ କଣ ସତ୍ୟ ତ୍ରେତୟା ଏବଂ ଦ୍ୱାପର ଏଇ ତିନି ଯୁଗରେ ଲୋକମାନଙ୍କର ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା ଯେ ସେମାନେ କେବଳ ଶ୍ରବଣ କରିକି ଏ ବେଦ ଉପନିଷଦକୁ ଶ୍ରବଣ କରିକି ମନେ ରଖିପାରୁଥିଲେ ତେଣୁ ବେଦର ଗୋଟିଏ ନାମ ହେଉଛି ଶ୍ରୁତି କଳିକାଳରେ ଯେହେତୁ ଲୋକମାନଙ୍କର ଏସବୁ କମିଯାଉଛି ଶ୍ରୁତି ଆୟୁଷ ବଳ ଏସବୁ କମି କମିକା ଯାଉଛି ସେଥିପାଇଁ ଭଗବାନଙ୍କର ଜଣେ ଅବତାର ହେଉଛନ୍ତି ବ୍ୟାସଦେବ ଆମର ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯେଉଁ ବିଭିନ୍ନ ଅବତାରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ତା ଦେହରେ ସପ୍ତଦଶ ଅବତାର ହେଉଛନ୍ତି ପରାଶର ମୁନି ପରାଶର ମୁନିଙ୍କର ପୁତ୍ର ବ୍ୟାସଦେବ ପରାଶର ଏବଂ ସତ୍ୟବତୀ ପୁତ୍ର ହିସାବରେ ଆସିଛନ୍ତି ବ୍ୟାସଦେବ ସେ ବ୍ୟାସଦେବଙ୍କୁ ସେ ହେଉଛନ୍ତି ସପ୍ତଦଶ ଅବତାର ସିଏ ଭଗବାନଙ୍କର ଏଇ ବେଦ ଇତ୍ୟାଦିକୁ ଲେଖିବା ପାଇଁ ସେ ଆସିଥିଲେ ତେଣୁ ଯେହେତୁ ଲୋକମାନଙ୍କର ଆୟୁଷ କମିଯାଉଛି ସ୍ମରଣ ଶକ୍ତି କମିଯାଉଛି ସବୁକିଛି ଧର୍ମ ସତ୍ୟ ଶୌଚ ଦୟା କ୍ଷମା ଆୟୁଷ ବଳ ସ୍ମୃତି ଏସବୁ କମି କମିକା ଯାଉଛି ସେଥିପାଇଁ ଭଗବାନଙ୍କର ଜଣେ ଅବତାର ଯିଏ କହୁଛନ୍ତି ବ୍ୟାସଦେବ ସିଏ ଆସିକିରି ଏଇ ସମସ୍ତ ଶାସ୍ତ୍ରକୁ ରଚନା କଲେ ତେଣୁ ଏଇ ଯେଉଁ ଶାସ୍ତ୍ରକୁ ଶ୍ରୁତି ବୋଲି କୁହାଯାଉଛି ସେ ଶ୍ରୁତିରୁ ଶ୍ରୁତି ଅଞ୍ଚସା ସେମାନେ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି କାରଣ ଭଗବାନଙ୍କର ଯେଉଁ ଗୁଣ ନାମ ରୂପ ଗୁଣ ଲୀଳା ଇତ୍ୟାଦି ଏସବୁ ଅନନ୍ତ ସେ ସବନ ତେଣୁ ସଂକ୍ଷେପରେ ଅଞ୍ଜସାର ଅର୍ଥ ବିଭିନ୍ନ ପ୍ରକାର ରହିଛି ଅଞ୍ଜସା ଅର୍ଥ ହେଉଛି ମଧ୍ୟ ବହୁତ ସହଜରେ ଜଣେ ବୁଝିପାରିବ କିନ୍ତୁ ଏଠି ଅଞ୍ଜସାର ଅର୍ଥ ବ୍ୟବହାର କରାଯାଇଛି କିଛି ସଂକ୍ଷେପରେ ସଂକ୍ଷେପରେ ସବୁ ଭଗବାନଙ୍କର ଲୀଳା ଅନନ୍ତ ରହିଛି ସଂକ୍ଷେପରେ କିଛି ବର୍ଣ୍ଣନା କରାଯାଉଛି ଯେତିକି ବର୍ଣ୍ଣନା କରାଯାଉଛି ସେତିକିରୁ ଆମେ ଯେତିକି ଭଗବାନ ଜାଣିବା ସେତିକି ବିଷୟରେ ମହାତ୍ମା ବିଷୟରେ ବର୍ଣ୍ଣନା କରିଛନ୍ତି କିଛି କିଛି ଭଗବାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ଭଗବାନ ବିଷୟରେ ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇପାରିବ ନାହିଁ କାରଣ ଭଗବାନ ହେଉଛନ୍ତି ଅନନ୍ତ ଅନନ୍ତଙ୍କ ବିଷୟରେ ଆମେ କେମିତି କହିବା ଏତିକି ହେଉଛି ଭଗବାନଙ୍କର ଗୁଣ ବୋଲି ସରିବନି ବର୍ଣ୍ଣନା କରାଯାଇଛି ଯେଉଁ ବର୍ଣ୍ଣନା ଯଦି ଆମର ଏଇ ସମଗ୍ର ପୃଥିବୀକୁ ଯଦି ଗୋଟେ କାଗଜରେ ପରିଣତ କରାଯିବ ଏବଂ ଯେତେ ସମୁଦ୍ରରେ ଯେତେ ଜଳ ଅଛି ତାକୁ ଯଦି କାଳିରେ ପରିଣତ କରାଯିବ ତାକୁ ଯଦି ଭଗବାନଙ୍କର ଗୁଣ ଲେଖାଯିବ ସେ ସରିବନି ଭଗବାନଙ୍କର ଗୁଣ ଯେତେ ଭଗବାନଙ୍କର ଗୁଣ ଆମର ଭାଗବତରେ ବର୍ଣ୍ଣନା କରାଯାଇଛି ପୂର୍ବରୁ ବର୍ଣ୍ଣନା କରି ସାରିଛି ବ୍ରହ୍ମା ନାରଦୁନି କହୁଛନ୍ତି ଯେ ନାନ୍ତଂ ବିଦାମ୍ୟହମମି ମୁନୟୋ ପ୍ରଜାସ୍ତେ ମାୟାବଳସ୍ୟ ପୁରୁଷସ୍ୟ କୁତୋବରାଜେ ଗାୟନ୍ ଗୁଣନ୍ ଦଶସଦା ନନାଧିଦେବ ଶେଷଧୁନାପି ସମବସ୍ୟ ପାରମ୍ ବ୍ରହ୍ମା କହୁଛନ୍ତି ତାଙ୍କ ପୁତ୍ର ନାରଦୁନିକୁ ଯେ ଭଗବାନଙ୍କର ଗୁଣ ସିଏ ମଧ୍ୟ ଭଗବାନଙ୍କ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଷଷ୍ଠ ଅଧ୍ୟାୟରେ ସବୁ ଭଗବାନଙ୍କର ଅବତାର ବିଷୟରେ ବର୍ଣ୍ଣନା କରିକିରି ତା ଅନ୍ତିମରେ କହୁଛନ୍ତି ସେ ନାନ୍ତଂ ବିଦା ମ୍ୟମମି ତାଙ୍କର ଅନ୍ତ କେହି ପାଇପାରେ ମୁଁ ମଧ୍ୟ ପାଇପାରୁନି ମୁନୟ ଅଗ୍ରଜାସ୍ତେ ତମର ମୁନୟ ଅଗ୍ରଜ କହିଲେ ନାରଦ ମୁନିଙ୍କର ଅଗ୍ରଜ ହେଉଛନ୍ତି ଚାରି କୁମାର ନହେଲେ ଆଉ ହେଉଛନ୍ତି ଶିବଜୀ ଏମାନେ ମଧ୍ୟ ଜାଣିପାରୁନାହାନ୍ତି ମୁନୟ ଅଗ୍ରଜାସ୍ତେ ଆଉ ମାୟାବର୍ଷ ପୁରୁଷ ସେ କୁତୁବରାଜେ ଯେଉଁମାନେ ମାୟାର ଅଧୀନରେ କହିଲେ ଏଇ ତ୍ରିଗୁଣ ଭିତରେ ଯେଉଁମାନେ ରହିଛନ୍ତି ସେମାନେ ନିକୃଷ୍ଟ ସ୍ତରରେ ଅଛନ୍ତି ଯେଉଁମାନେ ଉନ୍ନତ ସ୍ତରରେ ରହିକରି ମଧ୍ୟ ଶିବଜୀ ଏବଂ ଚାରି କୁମାର ସନତ କୁମାର ସନନ୍ଦ ସନାତନ ସନନ୍ଦନ ସନତ କୁମାର ଯିଏ କହୁଛନ୍ତି ବ୍ରହ୍ମାଙ୍କର ପ୍ରଥମ ସନ୍ତାନ ସିଏ ମଧ୍ୟ ଜଣେ ଭଗବାନଙ୍କର ଅବତାର ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯେତେବେଳେ ଅବତାର ବିଷୟରେ ବର୍ଣ୍ଣନା କରାଯାଉଛନ୍ତି ସେତେବେଳେ ସୁଧ ଗୋସ୍ୱାମୀ ପ୍ରଥମେ ଏଇ ଚାରି କୁମାରକୁ କହୁଛନ୍ତି ଇଏ ହେଉଛନ୍ତି ଅବତାର ଭଗବାନ ପ୍ରଥମ ଅବତାର ହେଉଛନ୍ତି ଚାରି କୁମାର ଏମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତି ଅବତାର ତେଣୁ ଏମାନେ ବ୍ରହ୍ମା କହୁଛନ୍ତି ନାରଦଙ୍କୁ ଏମାନେ ମଧ୍ୟ ଜାଣିପାରୁନାହାନ୍ତି ଆଉ ଯେଉଁମାନେ ମାୟାର ଅଧୀନରେ ଅଛନ୍ତି ତାଙ୍କ କଥା କ'ଣ କହିବା ମାୟାବଳ ଶ୍ରୀକୃଷ୍ଣ ସେ କୁଟୁମ୍ବରାଜ ଗାୟନ୍ ଗୁଣନ୍ ଦଶସଦାନନ ଆଦିଦେବ ଦଶସଦାନନ କହିଲେ ହଜାର ମୁଖ୍ୟରେ ଆଦିଦେବ ବା ଅନନ୍ତ ଦେବ ଭଗବାନଙ୍କର ଗୁଣଗାନ କରୁଛନ୍ତି ଏବଂ ସେ ଏପର୍ଯ୍ୟନ୍ତ ମଧ୍ୟ ଶେଷ ହେଇଯିବ ଆମ ଶିଶୁ ଗୌରବନ୍ଦ ସେ ମହାରାଜ କହନ୍ତି ଥରେ ବିଶ୍ୱାମିତ୍ର ଏବଂ ବଶିଷ୍ଠ ତାଙ୍କ ଭିତରେ ଦ୍ୱନ୍ଦ୍ୱ ହେଲା ତାଙ୍କ ଭିତରେ ଝଗଡ଼ା ହେଲା କଳ ହେଲା ତେଣୁ ତାଙ୍କ ଭିତରେ କିଏ ଶ୍ରେଷ୍ଠ ସେଇଟା ଜାଣିବା ପାଇଁ ସେମାନେ ଗଲେ ସେ ଅନନ୍ତଦେବଙ୍କୁ ଅନନ୍ତଦେବ ଯିଏକି ଏ ସମଗ୍ର ଭୌତିକ ଜଗତ ଯେଉଁ ଭୌତିକ ଜଗତକୁ ବର୍ଣ୍ଣନା କରାଯାଇଛି ହେଉଛି ପଚାଶ କୋଟି ଯୋଜନ ଚାରିଶହ କୋଟି ମାଇଲ ଏ ଭୌତିକ ବ୍ରହ୍ମାଣ୍ଡର ବିସ୍ତାର ହେଉଛି ଚାରିଶହ କୋଟି ମାଇଲ ଏ ସମସ୍ତ ଭୌତିକ ବ୍ରହ୍ମାଣ୍ଡ ଅନନ୍ତଦେବ ତାଙ୍କର ଫଣାରେ ଯେଉଁ 1000 ଫଣାରେ ଗୋଟିଏ ଫଣାରେ ସୋରିଷ ଭଳି ସବୁ ରହୁଛନ୍ତି ଏଭଳି ତାଙ୍କର ବିସ୍ତୃତି ରହିଛି ବିସ୍ତାର ରହିଛି ତେଣୁ ସେମାନେ ଦୁଇ ଜଣ ଯାକ ସେଠି ଯାଇ ପହଞ୍ଚିକିରି ସେମାନେ ତାଙ୍କୁ କହିଲେ, ଭଗବାନ ପ୍ରଣାମ କରିକିରି ତାଙ୍କୁ କହିଲେ ଯେ ଆମର ଏଇ ଯେଉଁ ରହିଛି ସମସ୍ୟା ରହିଛି, ସମସ୍ୟାର ଆପଣ ସମାଧାନ କରନ୍ତୁ, କିଏ ଆମ ଭିତରେ କିଏ ଶ୍ରେଷ୍ଠ। ତେଣୁ ଅନୁରୋଧ ପ୍ରଥମେ କହିଲେ ଯେ ତମେ ଜଣେ କିଏ, ତମ ଭିତରେ ଜଣେ କିଏ ବ୍ରହ୍ମାଣ୍ଡକୁ ଧାରଣ କର, ତାପରେ ମୁଁ ନିର୍ଣ୍ଣୟ ଦେବି। ତେଣୁ ପ୍ରଥମେ ବିଶ୍ୱାମିତ୍ର ଚେଷ୍ଟା କଲେ, କିନ୍ତୁ ବିଶ୍ୱାମିତ୍ର ପାରିଲେନି। ତାପରେ ବଶିଷ୍ଠ ତାଙ୍କ ଯୋଗଶକ୍ତି ବଳରେ ସେ ଧାରଣ କରିପାରିଲେ। ତେଣୁ ଅନୁରୋଧ କହିଲେ ତାର ବର୍ତ୍ତମାନ ତମର ପ୍ରଶ୍ନର ଉତ୍ତର ମିଳିଗଲା, ନିର୍ଣ୍ଣୟ ହେଇଗଲା କିଏ ଶ୍ରେଷ୍ଠ କିଏ। ତେଣୁ ଏଇଭଳି ଭାବରେ ଅନନ୍ତଦେବ ଭଗବାନଙ୍କର ଗୁଣ ଗାନ କରିସାରୁଛନ୍ତି ଏବଂ ସେ ଏପର୍ଯ୍ୟନ୍ତ ଶେଷ ଅଧୁନା ବି ସମବସ୍ୟତି ନାଶ ପାରନ୍ତି, ଏପର୍ଯ୍ୟନ୍ତ ମଧ୍ୟ ଭଗବାନଙ୍କର ଗୁଣ ଶେଷ ହେଇପାରୁନାହିଁ। ତେଣୁ ଏଠାରେ କୁହାଯାଉଛି ଯେ ବର୍ଣ୍ଣୟନ୍ତି ମହାତ୍ମା ସୂତେନା ଅର୍ଥନା ଚାନ୍ଦସା, ସଂକ୍ଷେପରେ ସବୁ ବର୍ଣ୍ଣନା କରାଯାଇଛି। ଏ ଦଶମ ଅର୍ଥ କହିଲେ ଭଗବାନ କୃଷ୍ଣଙ୍କ ବିଷୟରେ ଜାଣିବା ପାଇଁ ନବାନାମ ନିୟ ଲକ୍ଷଣ, ଆଶ୍ରୟତତ୍ତ୍ୱ ଯିଏ ହେଉଛନ୍ତି ଭଗବାନ କୃଷ୍ଣ ତାଙ୍କ ବିଷୟରେ ଜାଣିବା ପାଇଁ ଏଇ ଯେଉଁ ଅନ୍ୟ ସବୁ ଯେଉଁଠି ନଅଟି ଲକ୍ଷଣ ରହିଛି, ସ୍ଥାନ ସ୍ୱର୍ଗ ବିସର୍ଗ ସ୍ଥାନ ପୋଷଣ ମୃତ୍ୟ ମନୋତ୍ତର ଈଶାନ କଥା ନିରୋଧ ମୁକ୍ତି ଏବଂ ଆଶ୍ରୟ, ନିରୋଧ ମୁକ୍ତି, ମୁକ୍ତି କହିଲେ ଯେଉଁ କେମିତି ଗୋଟେ ଜାଗାରୁ ମୁକ୍ତି ପାଇବା, ଏଇସବୁ ନଅଟି ତତ୍ତ୍ୱ ଜାଣିବା ପାଇଁ ଆମେ ଏଇ ଦଶମ ତତ୍ତ୍ୱ ଉପରେ ନିର୍ଭର ଜାଣିବା, ଦଶମ ତତ୍ତ୍ୱ ବା ଭଗବାନଙ୍କୁ ସେ ଜାଣିବା ପାଇଁ ଏଇ ନଅଟି ତତ୍ତ୍ୱ ଜାଣିଲେ ଆମେ ଭଗବାନଙ୍କୁ ବା ବିଷୟ ଆଶ୍ରୟ ତତ୍ତ୍ୱକୁ ଜାଣିପାରିବା। ତେଣୁକରି ଭଗବାନଙ୍କର ସବୁ ଯେଉଁ ସବୁ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି, ପ୍ରଥମେ ସେଟାକୁ ବର୍ଣ୍ଣନା କରାଯାଉ ନାହିଁ। ପ୍ରଥମେ କେମିତି ଭଗବାନ ସବୁ ସୃଷ୍ଟି କରୁଛନ୍ତି, ତାପରେ କେମିତି ବ୍ରହ୍ମା ବିସର୍ଗ କହିଲେ ବ୍ରହ୍ମା କେମିତି ସୃଷ୍ଟି କରୁଛନ୍ତି, ବ୍ରହ୍ମାଙ୍କ ଆରମ୍ଭ କରି ସମସ୍ତେ ଆମେ କିଛି କିଛି ସୃଷ୍ଟି କରୁଛେ, ଏସବୁ ବିସର୍ଗରେ ଯାଉଛି। ଭଗବାନ ଯେଉଁ ପ୍ରଥମ ସୃଷ୍ଟି କରୁଛନ୍ତି ତାକୁ ସ୍ଥାନ ବୋଲି କହେ, ସ୍ୱର୍ଗ ବୋଲି କୁହାଯାଉଛି ପ୍ରଥମ ସୃଷ୍ଟି, ଏବଂ ଦ୍ୱିତୀୟ ସୃଷ୍ଟି ହେଉଛି ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ଆମେ ସମସ୍ତେ ଯାହା ସବୁ ସୃଷ୍ଟି କରୁଛେ, ଏ ହେଉଛି ବର୍ତ୍ତମାନ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ସୃଷ୍ଟି କରୁଛନ୍ତି। ତେଣୁ ଇଏ ହେଉଛି ବିସର୍ଗ, ସ୍ୱର୍ଗ ବିସର୍ଗ ସ୍ଥାନ କେଉଁଠି କ'ଣ ରହିଛି ସେସବୁ ମଧ୍ୟ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ଭାଗବତଙ୍କର ତୃତୀୟ ଏବଂ ଚତୁର୍ଥ ସ୍କନ୍ଧରେ ଏହି ସ୍ୱର୍ଗ ଏବଂ ବିସର୍ଗ ବିଷୟରେ ବର୍ଣ୍ଣନା କରାଯାଉଛି, ଏବଂ ଚତୁର୍ଥ ପଞ୍ଚମ ସ୍କନ୍ଧରେ ନାଭି ଯେଉଁ ଭଗବାନଙ୍କର ଏଇ ଯେଉଁ ଦ୍ୱାଦଶ ସ୍କନ୍ଧ ଭଗବାନଙ୍କର ଏ ଅଙ୍ଗ ସହିତ ତୁଳନା କରାଯାଇଛି, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଏ ଯେଉଁ ଭାଗବତଙ୍କର ଯେଉଁ ବାରଟି ସ୍କନ୍ଧ ଅଛି, ଆଉ ଇଏ ହେଉଛନ୍ତି ଭଗବାନଙ୍କର ଅଙ୍ଗ ଅଙ୍ଗ ସଦସ୍ୟ। ପ୍ରଥମ ଏବଂ ଦ୍ୱିତୀୟ ସ୍କନ୍ଧ ହେଉଛନ୍ତି ଭଗବାନଙ୍କର ଦୁଇ ପାଦ ପଦ୍ମ, ତୃତୀୟ ଏବଂ ଚତୁର୍ଥ ସ୍କନ୍ଧ ହେଉଛନ୍ତି ଭଗବାନଙ୍କର ଜାନୁ ଜଙ୍ଗ, ପଞ୍ଚମ ସ୍କନ୍ଧ ହେଉଛି ଭଗବାନଙ୍କର ନାଭି ପଦ୍ମ, ଷଷ୍ଠ ସ୍କନ୍ଧ ଭଗବାନଙ୍କର ବକ୍ଷ, ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଭଗବାନଙ୍କର ଦୁଇ ଭୁଜ, ନବମ ସ୍କନ୍ଧ ଭଗବାନଙ୍କର କଣ୍ଠ, ଦଶମ ସ୍କନ୍ଧ ଭଗବାନଙ୍କର ମୁଖ ପଦ୍ମ, ଏକାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକ, ଏବଂ ଦ୍ୱାଦଶ ସ୍କନ୍ଧ ଭଗବାନଙ୍କର କିରୀଟ। ତେଣୁ ଏଇଭଳି ଭାବରେ ଏଇ ଯେଉଁ ବାରଟି ସ୍କନ୍ଧ ରହିଛନ୍ତି, ଏ ବାରଟି ସ୍କନ୍ଧକୁ ଭଗବାନଙ୍କର ଅଙ୍ଗ ବୋଲି କୁହାଯାଉଛି, କୃଷ୍ଣର ଶ୍ରୀଅଙ୍ଗ, ଭାଗବତ ହେଉଛନ୍ତି ଭଗବାନଙ୍କର ଅଙ୍ଗ, ଭଗବାନଙ୍କର ବାଙ୍ଗମୟୀ ମୂର୍ତ୍ତି ହେଉଛନ୍ତି ଭାଗବତ। ତେଣୁ ସ୍ଥାନ କହିଲେ ଯେଉଁଠି କ'ଣ ଅଛି, ଏ ଭୌତିକ ବ୍ରହ୍ମାଣ୍ଡରେ କେଉଁଠି କ'ଣ ଅଛି, ଏ ଭୌତିକ ବ୍ରହ୍ମାଣ୍ଡର ବାହାରେ ମଧ୍ୟ ଯାହା ସବୁ ଅଛି ସେସବୁ ବର୍ଣ୍ଣନା କରାଯାଉଛି, ଭାଗବତ ପଞ୍ଚମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଉଛି। ଏବଂ ପୋଷଣ କହିଲେ ଷଷ୍ଠ ସ୍କନ୍ଧରେ ଯେଉଁ ଭଗବାନ କେମିତି ତାଙ୍କର ଭଗବାନଙ୍କ ଭକ୍ତ ମାନଙ୍କୁ କେମିତି ପୋଷଣ କରନ୍ତି ବା ରକ୍ଷା କରନ୍ତି, ଯେମିତି ଅଜାମିଳ, ଅଜାମିଳ ଅତି ଅଳ୍ପ କିଛି ଭଗବାନଙ୍କ ଉଦ୍ଦେଶ୍ୟ କରିଥିଲେ ପିଲାଦିନେ, ଯେତେବେଳେ ସେ ତାଙ୍କ ପିତାଙ୍କୁ ସାହାଯ୍ୟ କରୁଥିଲେ, ପିତା ତାଙ୍କର ଯେତେବେଳେ ଭଗବାନଙ୍କ ସେବା କରନ୍ତି, ତାଙ୍କ ପୁତ୍ର ଅଜାମିଳ ତାଙ୍କୁ କିଛି ସାହାଯ୍ୟ କରିଥିଲେ, କିନ୍ତୁ ତାପରେ ତାଙ୍କର ଯେତେବେଳେ ପତନ ହେଇଗଲା, ପେଶାଶକ୍ତ ହେଇକିରି ବିଭିନ୍ନ ପ୍ରକାର ପାପରେ ଲିପ୍ତ ହେଇକି ରହିଲେ, କିନ୍ତୁ ଅନ୍ତିମରେ ସେ କେବଳ ଭଗବାନଙ୍କର ନାମ ପୁତ୍ରକୁ ଲକ୍ଷ୍ୟ କରି ନାମ ନେଇଥିବାରୁ ସେ ଭଗବତ ଧାମ କରିଲେ। ଏଥିରୁ ଆମେ ଆଣିବା କେମିତି ଭଗବାନ ତାଙ୍କର ଭକ୍ତଙ୍କୁ ପୋଷଣ କରନ୍ତି, ଭାଗବତ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧରେ ସେଟା ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ମ୍ରିୟମାଣ ହରିନାମ ଗୃଣନ୍ ପୁତ୍ର ପଚାରିତମ ଅଜାମିଳ କି ଅଗାଧାମ କିମୁତ ଶ୍ରଦ୍ଧା ଗୁଣ, ଅଜାମିଳ ମ୍ରିୟମାଣ ମୃତ୍ୟୁ ମୁଖରେ ପଡ଼ିଥିଲା, ସେହି ସମୟରେ ସେ ନାରାୟଣ ନାମ ନେଇଛି, ସେ ଯେଉଁ ନାରାୟଣ ନାମ ନେଇଛି ସେ ମଧ୍ୟ ପୁତ୍ର ପଚାରିତମ, ପୁତ୍ର ତାଙ୍କର 88 ବର୍ଷ ବୟସରେ ତାଙ୍କର ଅନ୍ତିମ ଯେଉଁ ଦଶମ ପୁତ୍ର ତାର ବୟସ ହେଉଛି 5 ବର୍ଷ, ତେଣୁ ସିଏ ତାକୁ ଲକ୍ଷ୍ୟ କରି ଭଗବାନଙ୍କର ନାରାୟଣଙ୍କ ନାମ ନେଇଛି ପୁତ୍ର ପୁଚାରିତମ। ଏବଂ ଅଜାମିଳ ପି ଅଜାମିଳ କହିଲେ ଅତ୍ୟନ୍ତ ପାପୀ, ସେ ବହୁତ ବହୁତ ତାର ପାପର ଲିଷ୍ଟ ଥିଲା, ଏବଂ ସିଏ ଅଜାମୂଳପି ଅଗାଧ ଧାମ ଭଗବତ ଧାମକୁ ପ୍ରାପ୍ତ ହେଲେ କିମୁତ ଶ୍ରଦ୍ଧା ଗୁଣ। ଆଉ ଯେଉଁମାନେ ଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ନେବେ ତାଙ୍କ କଥା କ'ଣ କହିବା। ତେଣୁ ଚାରୋଟି ଅସୁବିଧା ରହିଥିଲା ଅଜାମୂଳ କ୍ଷେତ୍ରରେ। ଅଜାମୂଳ ଏକରେ ମୃହମାଣ ମୃତ୍ୟୁ ମୁଖରେ ପଡ଼ି ଭଗବାନଙ୍କ ନାମ ନେଇଛି, ତେଣୁ ଆମେ ଯେଉଁମାନେ ଜୀବିତ ଅବସ୍ଥାରେ ଅଛନ୍ତି ସେମାନେ ଯଦି ଭଗବାନଙ୍କ ନାମ ନେବା ତାହେଲେ କ'ଣ ତାର ଫଳ ପାଇବା। ଅଜାମୂଳ ମୃହମାଣ ହରେ ନାମ ଯେଉଁ ଭଗବାନଙ୍କ ନାମ ନେଇଛନ୍ତି, ପୁତ୍ର ପଚାରିତମ ପୁଅକୁ ଲକ୍ଷ୍ୟ କରିକିରି ସେ ନାମ ନେଇଛି। ଯଦି ଆମେ ସିଧାସଳଖ ଭଗବାନଙ୍କୁ ଲକ୍ଷ୍ୟ କରି ଭଗବାନଙ୍କ ନାମ ନେବା ତାହେଲେ ତାର କ'ଣ ଫଳ ପାଇବା। ଅଜାମିଳ କହିଲେ ବହୁତ ପ୍ରକାର ପାପ କର୍ମରେ ଲିପ୍ତ ରହିକିରି ସେ ଭଗବାନଙ୍କ ନାମ ନେଇଛନ୍ତି, ତେଣୁ ଆମେ ଯଦି ପାପ କର୍ମ ପ୍ରତିକ୍ରିୟାରୁ ମୁକ୍ତ ହେଇକିରି ଭଗବାନଙ୍କ ନାମ ନେବା ତାହେଲେ ତାର କ'ଣ ଫଳପ୍ରାପ୍ତ ହେବା। ଏବଂ ସେ ଅଜାମିଳ ଯେଉଁ ଭଗବାନଙ୍କ ନାମ ନେଇଛି ଅଶ୍ରଦ୍ଧାର ସହିତ ନାମ ନେଇଛି, ତେଣୁ ଆମେ ଯଦି ଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ନେବା ଜୀବିତ ଅବସ୍ଥାରେ ପାପରୁ ମୁକ୍ତ ହେଇକି ସାକ୍ଷାତ ଭଗବାନଙ୍କୁ ଲକ୍ଷ୍ୟ କରି ଭଗବାନଙ୍କ ନାମ ଶ୍ରଦ୍ଧାରେ ଯଦି ନେବା ତାହେଲେ ତାର କ'ଣ ଫଳ ହେବ। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ।
ଏଭଳି ଭାବରେ ତାପରେ ମଧ୍ୟ ଆସୁଛନ୍ତି ଇଏ ବିଶ୍ୱରୂପ ଯେଉଁ ରହିଥିଲେ, ତାଙ୍କର ମୃତ୍ୟୁ ପରେ ସେ ଯେଉଁ ଯଜ୍ଞ ହେଇଛି ସେଥିରୁ ଯେଉଁ ବାହାରିଛନ୍ତି ବୃତ୍ରାସୁର, ତାଙ୍କୁ କେମିତି ଭଗବାନ ରକ୍ଷା କରିଛନ୍ତି, ସେ ପୂର୍ବ ଜନ୍ମରେ ଚିତ୍ରକୁଟ ଥିଲେ, ଏଭଳି ଭାବରେ ତାଙ୍କର ଭକ୍ତମାନଙ୍କୁ କେମିତି ଭଗବାନ ରକ୍ଷା କରନ୍ତି ଇଏ ହେଉଛି ପୋଷଣ। ଏ ଭାଗବତର ଷଷ୍ଠ ସ୍କନ୍ଧରେ ସେ ବର୍ଣ୍ଣନା କରାଯାଇଛି। ସପ୍ତମ ସ୍କନ୍ଧରେ ଉତି କହିଲେ କର୍ମ ବାସନା, କେମିତି ପ୍ରହ୍ଲାଦ କେମିତି ଭଗବାନଙ୍କର ଭକ୍ତ ହେଇଛନ୍ତି, ଏବଂ ହିରଣ୍ୟକଶ୍ୟପ କେମିତି ଭଗବାନଙ୍କର ଅସୁର ହେଇକି ଭଗବାନଙ୍କ ବିରୁଦ୍ଧରେ ନାସ୍ତିକ ବ୍ୟକ୍ତି ହେଇଛନ୍ତି, ତେଣୁ ଇଏ ହେଉଛି ଉତି ବା କର୍ମ ବାସନା ବିଷୟରେ ବର୍ଣ୍ଣନା କରାଯାଇଛି ସପ୍ତମ ସ୍କନ୍ଧରେ। ଏବଂ ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି, ତେଣୁ ତାଙ୍କ ବିଷୟରେ ବିଭିନ୍ନ ମନୁଙ୍କର ତାଙ୍କର ସବୁ ମନୁଙ୍କ ସମୟରେ 6 ପରିବର୍ତ୍ତନ ହୁଏ ସେସବୁ ବିଷୟରେ ବର୍ଣ୍ଣନା କରାଯାଉଛି ଅଷ୍ଟମ ସ୍କନ୍ଧରେ। ଏବଂ ନବମ ସ୍କନ୍ଧରେ ମନ ଈଶାନ କଥା ଭଗବାନଙ୍କର ବିଭିନ୍ନ ଅବତାର ବା ଭଗବାନ ଭକ୍ତମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରସିଦ୍ଧ 2 ବଂଶ ରହିଛି, କ୍ଷତ୍ରିୟ ବଂଶ, ଗୋଟେ ହେଉଛି ଚନ୍ଦ୍ରବଂଶ ଏବଂ ଗୋଟେ ହେଉଛି ସୂର୍ଯ୍ୟବଂଶ। ଏହି 2 ବଂଶ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ଏବଂ ଈଶାନ କଥା ମନ୍ୱନ୍ତର ଈଶାନ କଥା ନିରୋଧ ଭୌତିକ ଜଗତ ଯେଉଁ ଧ୍ୱଂସ ହେବ ସେ ବିଷୟରେ ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ମୁକ୍ତି କେମିତି ଆମେ ଭୌତିକ ଜଗତ ବନ୍ଧନରୁ ମୁକ୍ତି ପାଇପାରିବା ସେ ବିଷୟରେ ଭାଗବତର 21 ସ୍କନ୍ଧରେ ଭଗବାନ ବୁଦ୍ଧଙ୍କୁ ସବୁ ଜ୍ଞାନ ପ୍ରଦାନ କରିଛନ୍ତି। ଏବଂ ଆଶ୍ରୟ ତତ୍ତ୍ୱ ହେଉଛନ୍ତି ଦଶମ ତତ୍ତ୍ୱ, ଯେ ହେଉଛନ୍ତି ଭଗବାନ କୃଷ୍ଣଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଭାଗବତର 10 ସ୍କନ୍ଧରେ 9 ଅଧ୍ୟାୟରେ ଭଗବାନଙ୍କର ମଥୁରା ଲୀଳା, ବୃନ୍ଦାବନ ଲୀଳା ଏବଂ ଦ୍ୱାରକା ଲୀଳା ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଠି କୁହାଯାଉଛି ଯେ ଦଶମସ୍ୟ ବିଶୁଦ୍ଧାର୍ଥନ ନବାନା ନିୟ ଲକ୍ଷଣ। ଏଇ ଦଶମ ବା ଭଗବାନ ବିଷୟରେ ଜାଣିବା ପାଇଁ ହେଲେ ଆମେ ଅନ୍ତତଃ ପକ୍ଷେ ଏଇ 9 ବିଷୟରେ ଜାଣିଲେ ଆମେ ଭଗବାନଙ୍କୁ ଜାଣିପାରିବା। ତେଣୁ ବର୍ଣ୍ଣାନ୍ତି ମହାତ୍ମା, ଯେଉଁମାନେ ମହାତ୍ମା ମାନେ ସେମାନେ ଏଇ ଭଗବାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ଶ୍ରୁତିନା ଅର୍ଥନା ଚନ୍ଦ୍ରତା, ଶ୍ରୁତି ଶାସ୍ତ୍ରରୁ ଉଦ୍ଧାର କରି ବା ଅନ୍ୟାନ୍ୟ ବିଚାର କରିକିରି ସେମାନେ ସବୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି। ତେଣୁ ଆମେ ମଧ୍ୟ ସଂକ୍ଷେପରେ ଏଇଟା ବର୍ଣ୍ଣନା କଲେ, କାରଣ ଆମର ବହୁତ ବରିଷ୍ଠ ଭକ୍ତ ପ୍ରଭୁ ଭଗବାନ ପ୍ରଭୁ ଅନ୍ୟମାନେ ଆସି ଉପସ୍ଥିତ ଅଛନ୍ତି, ଆମର ତାଙ୍କୁ ଅନୁରୋଧ କରିବା ସେ କିଛି ବହୁତ କହିବେ ଏ ବିଷୟରେ। ତେଣୁ ଆମର କଥା ବି ପସନ୍ଦ। ଜୟ ଶ୍ରୀ ଭାଗବତମ କି ଜୟ, ଶ୍ରୀ ଗୋପାଳ ମହାରାଜ
ଜୟ,
ଶ୍ରୀ ଆମର ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ଏଇ ପରସା ପ୍ରଭୁଙ୍କ ଦ୍ୱାରା ସରିଛି। ମନ୍ଦିର ବରିଷ୍ଠ ଭକ୍ତ ପ୍ରତମ ପ୍ରଭୁଙ୍କୁ ବହୁ ନିମନ୍ତ୍ରଣ ପରେ ସେ ଆମର କଥା ରକ୍ଷା କରିଛନ୍ତି, ଆମେ ତାଙ୍କୁ ଅନୁରୋଧ କରିବୁ ସେ ଆମ ପାଇଁ ଅନ୍ତତଃ ଏ ସ୍ନେହରେ 10 ମିନିଟ୍ ପାଇଁ ଆମକୁ ଟିକେ ଶ୍ରବଣ କରାଇବେ।